ନମସ୍କାର, ମୋ ନାଁ ସୁମିତ୍ରା ଜେନା। ମୁଁ 19 ନମ୍ବର ୱାର୍ଡ ଅରବିନ୍ଦ ନଗରରେ କହୁଛି। ଆମର ଏଠି ରାସ୍ତାର ଅସୁବିଧା ବହୁତ ରହୁଛି, ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଛି। ଆଗରୁ ଯେହେତୁ ସ୍କୁଲ ଅଛି, ପିଲାମାନେ ଯିବା ଆସିବା ପାଇଁ ବହୁତ ହେଉଛନ୍ତି। ଏମିତି ଯିବା ଆସିବା କଲାବେଳେ ବହୁତ ପିଲା ଫସି ବି ପଡ଼ିଛନ୍ତି, ଯୋଉଟା କି ତାଙ୍କ ଦେହ ବି ବହୁତ ଖରାପ ହେଇଛି। ଆଉ ଦୟାକରି ରାସ୍ତାରେ କିଛି ଗୋଟେ ସମସ୍ୟା ଅଛି, ଯୋଉ ବଡ଼ ସମସ୍ୟାଟା, ତାକୁ ଯଦି କିଛି ଆପଣ ସମାଧାନ କରିପାରିବେ ତାହେଲେ ଆମେ ଆପଣଙ୍କ ପାଇଁ ଚିର ଉପକୃତ ହେବୁ।